ହ୍ୟାଲୋ ମୋର ନାଁ ମଙ୍ଗଳ ସିଂ ମୁଣ୍ଡ୍ରି, ମୁଁ ବିଶ୍ୱନଗର ସାଲିଆସିଆର ବାସିନ୍ଦା ଅଟେ। ଆମ ଏଇ ଏରିଆରେ ଆମର ଏଇ ସାହିରେ ଡ୍ରେନ୍ର ଅସୁବିଧା ଯୋଗୁଁ ଆମେ ବହୁତ ସମ୍ମୁଖୀନ ହେଉଛୁ, ଏବଂ ଆମର ଯେତିକି ସବୁ ବର୍ଷା ହେଲେ ଘରେ ସବୁ ପାଣି ପଶୁଛି ଡ୍ରେନ୍ରେ, ଯେତିକି ସବୁ ଡ୍ରେନ୍ ଅଛି ସବୁଥିରେ ଜାମ୍ ହେଇକି ଆମ ଘରେ ସବୁ ପାଣି ପଶୁଛି। ଆମର ଏଇଠି ନୂଆ ନୂଆ ଡ୍ରେନ୍ ଗୋଟେ ତିଆରି କରାଯାଉ, ଏବଂ ଆଉ ଯେତିକି ସବୁ ପୁରୁଣା ଡ୍ରେନ୍ ଯାକ ସବୁ ସଫା କରାଯାଉ ଆମ ସାହିରେ।